ओम शांति। 21/12/2024 प्रातः मुरली। मीठे बच्चे, सच्चा रोजगार करिवार पुरुषार्थ प्रथमे निजे करो, तापरे निजर मित्र संबंधी मानंकु मध्य कराओ। चैरिटी बिगिन्स एट होम, अर्थात दान पुण्य निज घरु ही आरंभ होइथाय। प्रश्न, सुख अथवा शांति प्राप्त करिवार विधि कोण? सुख अथवा शांति प्राप्ति करिवार विधि कोण? उत्तर, पवित्रता। जेउठारे पवित्रता रहिछे सेठारे सुख शांति रहिछे। बाबा आसी पवित्र सत्यजुगी दुनियार स्थापना करुछंती, सेठारे विकार न थाए। जेउ माने देवता मानंकर पुजारी होइथिबे सेमाने एपरी प्रश्न केबे हेले पचारिबे नाही कि विकार बिना दुनिया किपरि चालिबो। एबे तुमको शांतिर दुनिया को जीवा को हेबो, तेणु एही पतित दुनिया को भूलिबा को हेबो, शांति धाम एवं सुख धाम को मने पकाइबा को हेबो। ओम शांति। ओम शांतिर अर्थ तो पिलामानंकु बुझा जायछे। शिव बाबा मध्य ओम शांति कही पारिबे तो शालिग्राम पिला माने मध्य कही पारिबे। आत्मा कहुछि ओम शांति, सन ऑफ साइलेंस, पावर अर्थात अव्यक्त पितांकर संतान। शांति निमन्ते जंगल आदि को जाई कोनोसे उपाय करा जाए नाही। आत्मा तो अव्यक्त ही अटे, पुणि उपाय कौन करिबे? यहा बाबा बसी बुझाउछंती। सही पिलांको ही कही थांती कि आमो को सही ठाकु नहीं चालो, सही ठाकु नहीं चालो जेउठारे सुख शांति पाइबु। शांति अथवा एवं सुख सबु मनुष्य चाही थांती, परंतु सुख एवं शांति पूर्वरु तो पवित्रता दरकार ना। पवित्र को पावन, अपवित्र को पतित कहा जाए। पतित दुनिया रे डाकी थांती भगवान, आपण आसी आम को पवित्र दुनिया को नहीं चालंतु। सीए ही हेउछंती पतित दुनिया रो उद्धार करी पावन दुनिया को नहीं जीवा वाला। सत्य जुगरे पवित्रता, कली जुगरे हेउछी अपवित्रता। ताहा हेउछी पवित्र दुनिया, एहा हेउछी पतित दुनिया। ए कथा तो पिला माने जानिछंती जे दुनिया रो वृद्धि होई चालीछे। सत्य जुग पवित्र दुनिया अटे, तेणु निश्चिंत मनुष्य कम थिबे। सही अल्प मनुष्य किए होई थिबे? निश्चिंत भावरे सत्य जुगरे देवी देवता मानंकर ही राज्य थिला। ताहा कुही शांतिर दुनिया अथवा सुख धाम कुहा जाए, एहा हेउछी दुख धाम। केवल जणे ही परम पिता अटंती जिए कि दुख धाम को बदलाई सुख धाम करिथांती। सुखर वर्षा निश्चिंत बाबा ही देबे। एबे सही बाबा कहुछंती दुख धाम को भूली जाओ, शांति धाम एवं सुख धाम को मने पकाओ। एहा को ही मनमना भव कुहा जाए। बाबा आसी पिला मानंकु सुख धामर साक्षात्कार कराउछंती, दुख धामर विनाश कराई शांति धाम को नै जाउछंती। एही चक्र को बुझिबा को हेबो, 84 जन्म नेबा को पड़ी थाए। जे प्रथमे सुख धामरे आसुछंती तांकर हेउछि 84 जन्म। केवल एतिके कथा मने पकाइले मध्यम पिला माने सुख धामर मालिक होई पारिबे। बाबा कहउछंती संतान माने शांति धाम को मने पकाओ, आउ पुणी संपत्ति को अर्थात सुख धाम को मने पकाओ। प्रथमे प्रथमे तुमे शांति धाम को जाउछ, तेणु निज को शांति धाम ब्रह्मांडर मालिक बोली भाव। चालीबा बुलीबा बेले निज को ठाकार बासिंदा भाविले एही दुनिया भूली होई जीव। सत्ययुग हेउची सुख धाम, किंतु समस्ते तो सत्ययुग रे आसी पारिबे नाही। जिए देवतांकर पुजारी होई थिबे सीए ही एही कथा को बुझिबे। एहा हेउची अविनाशी रोजगार जहां सत्य बाबा ही सिखाउछंती। बाकी सबु हेउची विनाशी रोजगार, अविनाशी ज्ञान रत्नर रोजगार को ही सत्य रोजगार कहा जाए। बाकी विनाशी धन दौलत हेउछि मिथ्या रोजगार। द्वापररु सही मिथ्या रोजगार करी आसीछ। एही अविनाशी सत्य रोजगार रो प्रालब्ध सत्य जुगरु आरंभ होई त्रेतारे पूरा होई थाए, अर्थात अधा कल्प भोग करी थाओ। पुणी परे मिथ्या अर्थात विनाशी रोजगार आरंभ होई थाए, ଯେଉଁଥିରୁ ଅଳ୍ପ କାଳର କ୍ଷଣ ଭଙ୍ଗୁର ସୁଖ ମିଳିଥାଏ। ଏହି ଅବିନାଶୀ ଜ୍ଞାନ ରତ୍ନ ଜ୍ଞାନ ସାଗର ହିଁ ଦେଇଥାନ୍ତି। ସତ୍ୟ ରୋଜଗାର ସତ୍ୟ ବାବା ହିଁ କରାଇଥାନ୍ତି। ଭାରତ ସତ୍ୟଖଣ୍ଡ ଥିଲା, ଭାରତ ହିଁ ଏବେ ମିଥ୍ୟାଖଣ୍ଡ ହୋଇଯାଇଛି। ଅନ୍ୟ ଖଣ୍ଡ ବା ଦେଶଗୁଡ଼ିକୁ ସତ୍ୟଖଣ୍ଡ ମିଥ୍ୟାଖଣ୍ଡ କୁହାଯିବ ନାହିଁ। ସତ୍ୟଖଣ୍ଡ ସ୍ଥାପନାକାରୀ ସେ ହିଁ ସତ୍ୟ ବାଦଶାହ ଅଟନ୍ତି। ସତ୍ୟ ହେଉଛନ୍ତି ଜଣେ ଗଡ୍ ଫାଦର, ବାକି ସବୁ ମିଥ୍ୟା ପିତା ଅଟନ୍ତି। ସତ୍ୟ ଯୁଗରେ ମଧ୍ୟ ସତ୍ୟ ପିତା ମିଳିଥାନ୍ତି, କାହିଁକି ନା ସେଠାରେ ମିଥ୍ୟା ପାପ ନଥାଏ। ଏହା ହେଉଛି ହିଁ ପାପ ଆତ୍ମାମାନଙ୍କର ଦୁନିଆ, ତାହା ହେଉଛି ପୁଣ୍ୟ ଆତ୍ମାମାନଙ୍କର ଦୁନିଆ। ତେଣୁ ଏବେ ଏହି ସତ୍ୟ ରୋଜଗାର ପାଇଁ କେତେ ପୁରୁଷାର୍ଥ କରିବା ଦରକାର। ଯେଉଁମାନେ କଳ୍ପ ପୂର୍ବେ ରୋଜଗାର କରିଥିଲେ ସେହିମାନେ ହିଁ କରିବେ। ପ୍ରଥମେ ନିଜେ ସତ୍ୟ ରୋଜଗାର କରି ପୁଣି ନିଜର ବାପ ଘର ଏବଂ ଶ୍ୱଶୁର ଘରକୁ ସତ୍ୟ ରୋଜଗାର କରାଇବାକୁ ହେବ। ଚ୍ୟାରିଟି ବିଗିନ୍ସ ଏଟ୍ ହୋମ୍। ଈଶ୍ୱର ସର୍ବବ୍ୟାପୀ ଅଟନ୍ତି। ଇଏ ସିଦ୍ଧାନ୍ତକୁ ସ୍ୱୀକାର କରୁଥିବା ବ୍ୟକ୍ତି ଭକ୍ତି କରିପାରିବେ ନାହିଁ, କାରଣ ଯଦି ସମସ୍ତେ ଭଗବାନଙ୍କର ରୂପ ଅଟନ୍ତି ପୁଣି ଭକ୍ତି କାହାର କରିବେ। ସେଥିପାଇଁ ଏହି ପଙ୍କରୁ ବାହାର କରିବା ପାଇଁ ମେହନତ କରିବାକୁ ପଡୁଛେ। ସନ୍ନ୍ୟାସୀମାନେ ନିଜ ପରିବାରରୁ କିଭଳି ସେବା ଆରମ୍ଭ କରିପାରିବେ? ପ୍ରଥମତଃ ସିଏ ଘରଦ୍ୱାର ସମାଚାର ଶୁଣାନ୍ତି ହିଁ ନାହିଁ। କୁହ, କାହିଁକି ଶୁଣାଉ ନାହଁ? ଜଣାପଡ଼ିବା ଦରକାର ନା? କହିବାରେ କ'ଣ ଅସୁବିଧା ଅଛି? ଅମୁକ ଘରର ଥିଲୁ, ପୁଣି ସନ୍ନ୍ୟାସ ଧାରଣ କଲୁ, ତୁମକୁ ପଚାରିଲେ ତୁମେ ତୁରନ୍ତ କହିଦେଇପାରିବ। ସନ୍ନ୍ୟାସୀମାନଙ୍କର ଶିଷ୍ୟ ତ ବହୁତ ଅଛନ୍ତି। ସେ ଯଦି କହିବେ ଯେ ଭଗବାନ ଏକ ଅଟନ୍ତି, ତେବେ ସମସ୍ତେ ତାଙ୍କୁ ପଚାରିବେ, ତୁମକୁ କିଏ ଜ୍ଞାନ ଶୁଣାଉଛନ୍ତି? ଯଦି କହିବେ ବିକେ, ତେବେ ତାଙ୍କର ସାରା ଧନ୍ଦା ବନ୍ଦ ହୋଇଯିବ। ଏପରି କିଏ ନିଜର ଇଜ୍ଜତ ହରାଇବ? ପୁଣି କେହି ତାଙ୍କୁ ଖାଇବାକୁ ମଧ୍ୟ ଦେବେ ନାହିଁ। ସେଥିପାଇଁ ସନ୍ନ୍ୟାସୀମାନଙ୍କ ପାଇଁ ତ ବହୁତ କଷ୍ଟସାଧ୍ୟ ଅଟେ। ପ୍ରଥମେ ତ ନିଜର ମିତ୍ର ସମ୍ବନ୍ଧୀମାନଙ୍କୁ ଜ୍ଞାନ ଦେଇ ତାଙ୍କୁ ଅବିନାଶୀ ରୋଜଗାର କରାଇବାକୁ ହେବ, ଯାହାଦ୍ୱାରା ସେମାନେ ଏକୋଇଶି ଜନ୍ମ ସୁଖ ପାଇପାରିବେ। ଏ କଥା ତ ବହୁତ ସହଜ ଅଟେ, କିନ୍ତୁ ଏବେ ସବୁ ଶାସ୍ତ୍ର ମନ୍ଦିର ଆଦି ତିଆରି ହେବା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ପତିତ ଦୁନିଆରେ ରହୁଥିବା ଆତ୍ମା କହିଥାନ୍ତି ଯେ ଏବେ ପାବନ ଦୁନିଆକୁ ନେଇଚାଲ। ସତ୍ୟଯୁଗକୁ 5000 ବର୍ଷ ହେଲା, ସେମାନେ ତ କଳିଯୁଗର ଆୟୁଷ୍ୟ ଲକ୍ଷ ଲକ୍ଷ ବର୍ଷ ବୋଲି କହିଦେଇଛନ୍ତି। ତେବେ ପୁଣି ମନୁଷ୍ୟ କିପରି ବୁଝିବେ କି ସୁଖଧାମ କେଉଁଠି ଅଛେ, କେବେ ହେବ? ସେମାନେ ତ କହିଥାନ୍ତି ମହାପ୍ରଳୟ ହେଲେ ପୁଣି ସତ୍ୟଯୁଗ ହେବ। ପ୍ରଥମେ ପ୍ରଥମେ ଶ୍ରୀକୃଷ୍ଣ ଅଙ୍ଗୁଳି ଚୁଚୁମି ଚୁଚୁମି ସାଗରରେ ଅସ୍ୱସ୍ଥ ପତ୍ରରେ ଆସିଥାନ୍ତି। କେଉଁଠାରେ କଥା କେଉଁଠାକୁ ନେଇଯାଇଛନ୍ତି? ଏବେ ବାବା ବ୍ରହ୍ମାଙ୍କ ଦ୍ୱାରା କହୁଛନ୍ତି, ମୁଁ ସମସ୍ତ ବେଦଶାସ୍ତ୍ରର ସାର ଶୁଣାଉଛି। ସେଥିପାଇଁ ବିଷ୍ଣୁଙ୍କର ନାଭି କମଳରୁ ବ୍ରହ୍ମା ଦେଖାଇଛନ୍ତି ଏବଂ ବ୍ରହ୍ମାଙ୍କ ହାତରେ ଶାସ୍ତ୍ର ଦେଖାଇଛନ୍ତି। ତେବେ ବ୍ରହ୍ମା ତ ନିଶ୍ଚିନ୍ତ ଏହିଠାରେ ହିଁ ହେବେ। ସୂକ୍ଷ୍ମ ବତନରେ ତ ଶାସ୍ତ୍ର ନଥିବ ନା? ବ୍ରହ୍ମା ଏଠାରେ ହିଁ ରହିବା ଦରକାର। ବିଷ୍ଣୁଙ୍କୁ ଲକ୍ଷ୍ମୀ ନାରାୟଣଙ୍କର ରୂପ ମଧ୍ୟ ଏହିଠାରେ ହିଁ ହୋଇଥାଏ। ବ୍ରହ୍ମା ହିଁ ବିଷ୍ଣୁ ହୋଇଥାନ୍ତି, ପୁଣି ବିଷ୍ଣୁ ହିଁ ବ୍ରହ୍ମା ହୋଇଥାନ୍ତି। ଏବେ କୁହ, ବ୍ରହ୍ମାରୁ ବିଷ୍ଣୁ ବାହାରିଛନ୍ତି ନା ବିଷ୍ଣୁରୁ ବ୍ରହ୍ମା ବାହାରିଛନ୍ତି? ଏହା ବହୁତ ବୁଝିବାର କଥା, କିନ୍ତୁ ଏହି କଥାକୁ ସିଏ ହିଁ ବୁଝିବେ ଯିଏ ଭଲ ରୂପେ ପଢ଼ିବେ। ବାବା କହୁଛନ୍ତି, ତୁମେ ଶରୀର ଛାଡ଼ିବା ପର୍ଯ୍ୟନ୍ତ ବୁଝି ଚାଲିଥିବ, ତୁମେ ବିଲକୁଲ 100% ନିର୍ବୁଦ୍ଧିଆ କାଙ୍ଗାଳ ହୋଇଯାଇଛ। ତୁମେ ହିଁ ବୁଦ୍ଧିବାନ ଦେବୀ ଦେବତା ଥିଲ, ଏବେ ପୁଣି ଥରେ ତୁମେ ଦେବୀ ଦେବତା ହେଉଛ। ମନୁଷ୍ୟ ତ କରିପାରିବେ ନାହିଁ, ତୁମେ ହିଁ ଦେବତା ଥିଲ, ପୁଣି 84 ଜନ୍ମ ନେଇ ଏକଦମ କଳାହୀନ ହୋଇଯାଇଛ। ତୁମେ ସୁଖଧାମରେ ବହୁତ ଶାନ୍ତିରେ ଥିଲ, ଏବେ ଅଶାନ୍ତିରେ ଅଛ। ତୁମେ 84 ଜନ୍ମର ହିସାବ ବତାଇ ପାରିବ? ଇସ୍ଲାମୀ, ବୌଦ୍ଧି, ଶିଖ, ଇସାଇ, ମଠ ପନ୍ଥ ସମସ୍ତେ କେତେ ଜନ୍ମ ନେବେ? ଏହାର ହିସାବ ବାହାର କରିବା ତ ବହୁତ ସହଜ। ସ୍ୱର୍ଗର ମାଲିକ ତ ଭାରତବାସୀ ହିଁ ହେବେ। ଚାରା ଲାଗିଥାଏ ନା, ଏହା ହେଉଛି ବୁଝିବାର କଥା। ନିଜେ ବୁଝିଗଲେ ତ ପୁଣି ପ୍ରଥମେ ପ୍ରଥମେ ନିଜର ମାତା ପିତା ଭାଇ ଭଉଣୀକୁ ଜ୍ଞାନ ଦେବାକୁ ପଡ଼େ। ଗୃହସ୍ଥ ବ୍ୟବହାରରେ ରହି କମଳ ପୁଷ୍ପ ସମାନ ରହିବାକୁ ହେବ। ପୁଣି ନିଜ ପରିବାରର ପ୍ରଥମେ ସେବା ଆରମ୍ଭ କରିବାକୁ ହେବ। ବାପ ଘର ଶ୍ୱଶୁର ଘରକୁ ଏହି ନଲେଜ ବା ଜ୍ଞାନ ଶୁଣାଇବାକୁ ପଡ଼ିବ। ବ୍ୟବସାୟରେ ମଧ୍ୟ ପ୍ରଥମେ ନିଜର ଭାଇମାନଙ୍କୁ ହିଁ ଭାଗିଦାର କରିବାକୁ ପଡ଼ିଥାଏ। ଏଠାରେ ବି ଏହିପରି ହେଉଛେ। ଗାୟନ ମଧ୍ୟ ରହିଛି, କନ୍ୟା ସିଏ ଯିଏ ବାପ ଘର ଏବଂ ଶ୍ୱଶୁର ଘରର ଉଦ୍ଧାର କରିଥାଏ। ଅପବିତ୍ର ଉଦ୍ଧାର କରିପାରିବେ ନାହିଁ। ତେବେ କେଉଁ କନ୍ୟା? ଯିଏ ବ୍ରହ୍ମାଙ୍କର କନ୍ୟା, ବ୍ରହ୍ମା କୁମାରୀ ଅଟନ୍ତି ନା। ଏଠାରେ ଆବୁରେ ଅଧର କୁମାରୀ କୁମାରୀ କନ୍ୟାଙ୍କର ମନ୍ଦିର ବି ତିଆରି ହୋଇଛି ନା। ଏଠାରେ ତୁମର ସ୍ମୃତି ଚିହ୍ନ ତିଆରି ହୋଇଛି। ଆମେ ପୁଣି ଆସିଛୁ ଭାରତକୁ ସ୍ୱର୍ଗ କରିବା ପାଇଁ। ଏହି ଦିଲୱାଡା ମନ୍ଦିର ବିଲକୁଲ ସଠିକ ଭାବରେ ତିଆରି ହୋଇଛି। ଉପରେ ସ୍ୱର୍ଗ ଦେଖାଇଛନ୍ତି। ସ୍ୱର୍ଗ ତ ଏହି ମର୍ତ୍ତ୍ୟରେ ହିଁ ଅଛେ। ରାଜଯୋଗର ତପସ୍ୟା ମଧ୍ୟ ଏହିଠାରେ ହିଁ ହୋଇଥାଏ। ଯେଉଁମାନଙ୍କର ମନ୍ଦିର ଅଛି ସେମାନେ ମଧ୍ୟ ଏହା ଜାଣିବା ଦରକାର ନା। ଏବେ ଭିତରେ ଜଗତ ପିତା, ଜଗଦମ୍ବା, ଆଦିଦେବ, ଆଦିଦେବୀ ବସିଛନ୍ତି। ଆଚ୍ଛା, ଆଦିଦେବ କାହାର ସନ୍ତାନ ଅଟନ୍ତି? ଶିବ ବାବାଙ୍କର। ଅଧର କୁମାରୀ, କୁମାରୀ କନ୍ୟା ସମସ୍ତେ ରାଜଯୋଗରେ ବସିଛନ୍ତି। ବାବା କହୁଛନ୍ତି ମନ୍ମନା ଭବ, ତେବେ ତୁମେ ବୈକୁଣ୍ଠର ମାଲିକ ହୋଇଯିବ। ମୁକ୍ତି, ଜୀବନ ମୁକ୍ତି ଧାମକୁ ମନେ ପକାଅ, ଏହା ତୁମର ସନ୍ନ୍ୟାସ ଅଟେ। ଜନ୍ୟମାନଙ୍କର ସନ୍ନ୍ୟାସ କେତେ କଷ୍ଟ ସାଧ୍ୟ। କେଶ ଆଦି ଉପାଡ଼ିବାର ବହୁତ କଡ଼ା ପ୍ରଥା ରହିଛି। ଏହା ତ ହେଉଛି ସହଜ ରାଜଯୋଗ। ଏହା ମଧ୍ୟ ହେଉଛି ପ୍ରବୃତ୍ତି ମାର୍ଗର। ଏହା ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। କେହି ଜୈନ୍ୟ ମୁନି ଆସି ଯଦି ନିଜର ନୂଆ ଧର୍ମ ସ୍ଥାପନ କରିବେ, ତେବେ ତାକୁ ଆସି ସନାତନ ଦେବୀ ଦେବତା ଧର୍ମ ତ କୁହାଯିବ ନାହିଁ ନା। ତାହା ତ ଏବେ ପ୍ରାୟ ଲୋପ ହୋଇଯାଇଛେ। କେହି ଜଣେ ଜୈନ୍ୟ ଧର୍ମ ଆରମ୍ଭ କଲେ ପରେ ତାହା ବଢ଼ି ଚାଲିଲା। ଏହା ବି ଡ୍ରାମାରେ ରହିଛି। ଆଦିଦେବଙ୍କୁ ପିତା ଏବଂ ଜଗତମ୍ବାକୁ ମାତା କୁହାଯିବ। ଏହା ତ ସମସ୍ତେ ଜାଣିଛନ୍ତି ଯେ ଆଦିଦେବ ବ୍ରହ୍ମା ଅଟନ୍ତି, ଆଦମ ବିବି, ଆଡମ ଇବ ମଧ୍ୟ କହିଥାନ୍ତି। ଖ୍ରୀଷ୍ଟିଆନ ଲୋକମାନଙ୍କୁ କ'ଣ ଜଣା ଅଛି? ଏହି ଆଡମ ଇବ ଏବେ ତପସ୍ୟା କରୁଛନ୍ତି। ମନୁଷ୍ୟ ସୃଷ୍ଟି ରୂପକ ବଂଶାବଳୀର ଇଏ ମୁଖ୍ୟ ଅଟନ୍ତି। ଏହି ରହସ୍ୟ ମଧ୍ୟ ବାବା ବସି ବୁଝାଉଛନ୍ତି। ବହୁତ ମନ୍ଦିର ଶିବଙ୍କର କିମ୍ବା ଲକ୍ଷ୍ମୀ ନାରାୟଣଙ୍କର ରହିଛି, ତେଣୁ ତାଙ୍କର ଜୀବନ କାହାଣୀକୁ ମଧ୍ୟ ଜାଣିବା ଦରକାର ନା। ଏହା ମଧ୍ୟ ଜ୍ଞାନ ସାଗର ବାବା ହିଁ ବସି ବୁଝାଉଛନ୍ତି। ପରମପିତା ପରମାତ୍ମାଙ୍କୁ ହିଁ ନଲେଜ ଫୁଲ, ଜ୍ଞାନର ସାଗର, ଆନନ୍ଦର ସାଗର କୁହାଯାଇଥାଏ। ପରମାତ୍ମାଙ୍କର ଏପରି ମହିମା କୌଣସି ସାଧୁ ସନ୍ଥ ଆଦି ଜାଣିନାହାନ୍ତି। ସେମାନେ ତ କହିଥାନ୍ତି ପରମାତ୍ମା ସର୍ବବ୍ୟାପୀ, ପୁଣି ମହିମା କାହାର କରିବେ? ପରମାତ୍ମାକୁ ନ ଜାଣିବା କାରଣରୁ ହିଁ ପୁଣି ନିଜକୁ ଶିବ ହମ୍ ବୋଲି କହିଥାନ୍ତି। ନହେଲେ ପରମାତ୍ମାଙ୍କର ମହିମା କେତେ ମହାନ! ସେ ତ ହେଉଛନ୍ତି ମନୁଷ୍ୟ ସୃଷ୍ଟିର ବୀଜ ରୂପ। ମୁସଲମାନ ଲୋକମାନେ ମଧ୍ୟ କହିଥାନ୍ତି ଆମକୁ ଖୁଦା ଜନ୍ମ ଦେଇଛନ୍ତି, ତେଣୁ ଆମେ ହେଲୁ ରଚନା। ରଚନା ରଚନାକୁ ସମ୍ପତ୍ତି ଦେଇପାରିବେ ନାହିଁ, ରଚନାଙ୍କୁ ରଚୟିତାଙ୍କ ଠାରୁ ସମ୍ପତ୍ତି ମିଳିଥାଏ। ଏହି କଥାକୁ କେହି ବି ବୁଝୁନାହାନ୍ତି। ସେ ବୀଜ ରୂପ ସତ୍ୟ ଅଟନ୍ତି, ଚୈତନ୍ୟ ଅଟନ୍ତି। ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ତାଙ୍କଠାରେ ରହିଛି। ବୀଜ ବ୍ୟତୀତ ଆଦି ମଧ୍ୟ ଅନ୍ତର ଜ୍ଞାନ କୌଣସି ମନୁଷ୍ୟ ମାତ୍ରଙ୍କ ଠାରେ ରହିପାରିବ ନାହିଁ। ବୀଜ ଚୈତନ୍ୟ ଅଟନ୍ତି, ତେବେ ନିଶ୍ଚିନ୍ତ ନଲେଜ ତାଙ୍କଠାରେ ହିଁ ଥିବ। ସେ ହିଁ ଆସି ତୁମକୁ ସାରା ସୃଷ୍ଟିର ଆଦି ମଧ୍ୟ ଅନ୍ତର ନଲେଜ ବା ଜ୍ଞାନ ଦେଉଛନ୍ତି। ଏପରି ବୋର୍ଡ଼ ଲଗାଇ ଦେବା ଦରକାର କି ଏହି ଚକ୍ରକୁ ଜାଣିଲେ ତୁମେ ସତ୍ୟ ଯୁଗର ଚକ୍ରବର୍ତ୍ତୀ ରାଜା ଅଥବା ସ୍ୱର୍ଗର ରାଜା ହୋଇଯିବ। କେତେ ସହଜ କଥା। ବାବା କହୁଛନ୍ତି ଯେ ପର୍ଯ୍ୟନ୍ତ ବଞ୍ଚିଛ ମୋତେ ମନେ ପକାଅ, ମୁଁ ନିଜେ ତୁମକୁ ଏହି ବଶୀକରଣ ମନ୍ତ୍ର ଦେଉଛି। ଏବେ ତୁମକୁ ବାବାକୁ ମନେ ପକାଇବାକୁ ହେବ। ବାବାଙ୍କୁ ମନେ ପକାଇବା ଦ୍ୱାରା ହିଁ ବିକର୍ମ ବିନାଶ ହେବ। ଏହି ସ୍ୱଦର୍ଶନ ଚକ୍ର ଘୁରିଲେ ମାୟାର ମୁଣ୍ଡ କଟିଯିବ। ମୁଁ ତୁମମାନଙ୍କର ଆତ୍ମାକୁ ପବିତ୍ର କରି ନେଇଯିବି, ପୁଣି ତୁମେ ସତ ପ୍ରଧାନ ଶରୀର ଧାରଣ କରିବ। ସେଠାରେ ବିକାର ନ ଥାଏ। କହିଥାନ୍ତି ବିକାର ବିନା ସୃଷ୍ଟି କିପରି ଚାଲିବ। କୁହ, ଆପଣ ବୋଧେ ଦେବତାମାନଙ୍କର ପୂଜାରୀ ନୁହନ୍ତି, ଲକ୍ଷ୍ମୀ ନାରାୟଣଙ୍କର ତ ମହିମା ଗାଇଥାନ୍ତି ଯେ ସମ୍ପୂର୍ଣ୍ଣ ନିର୍ବିକାରୀ ଅଟନ୍ତି। ଜଗଦମ୍ବା ଜଗତ ପିତା ନିର୍ବିକାରୀ ଅଟନ୍ତି। ରାଜଯୋଗର ତପସ୍ୟା କରି ପତିତରୁ ପବିତ୍ର ସ୍ୱର୍ଗର ମାଲିକ ହେଉଛନ୍ତି। ପୁଣି ଆତ୍ମା ହେବା ନିମନ୍ତେ, ପୁଣ୍ୟ ଆତ୍ମା ହେବା ନିମନ୍ତେ ହିଁ ତପସ୍ୟା କରୁଛନ୍ତି। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନ ମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ପଏଣ୍ଟ। ଏହି ପୁରୁଣା ଦୁନିଆକୁ ବୁଦ୍ଧିରୁ ଭୁଲିବା ପାଇଁ ଚାଲିବା ବୁଲିବା ସମୟରେ ନିଜକୁ ଶାନ୍ତିଧାମର ନିବାସୀ ମନେ କରିବାକୁ ହେବ। ଶାନ୍ତିଧାମ ଏବଂ ସୁଖଧାମକୁ ମନେ ପକାଇ ସତ୍ୟ ଅର୍ଥାତ୍ ଅବିନାଶୀ ରୋଜଗାର କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ହେବ। 2 ନମ୍ବର ପଏଣ୍ଟ, ରାଜଯୋଗର ତପସ୍ୟା କରି ନିଜକୁ ପୁଣ୍ୟ ଆତ୍ମା କରିବାକୁ ହେବ। ମାୟାର ମୁଣ୍ଡ କାଟିବା ପାଇଁ ବୁଦ୍ଧିରେ ସ୍ୱଦର୍ଶନ ଚକ୍ର ସଦା ସର୍ବଦା ଘୂରାଇବାକୁ ହେବ। ବରଦାନ ସମ୍ପର୍ଣ୍ଣତା ଦ୍ୱାରା ସର୍ବଦା ସନ୍ତୁଷ୍ଟତାର ଅନୁଭବ କରୁଥିବା ସମ୍ପତ୍ତିବାନ ଆତ୍ମା ଭବ। ଆତ୍ମାର ସ୍ୱରାଜ୍ୟର ସମ୍ପତ୍ତି ହେଲା ଜ୍ଞାନ, ଗୁଣ ଏବଂ ସର୍ବଶକ୍ତି। ଯେଉଁମାନେ ଏହି ସମସ୍ତ ଶକ୍ତିଗୁଡ଼ିକରେ ସମ୍ପର୍ଣ୍ଣ ସ୍ୱରାଜ୍ୟ ଅଧିକାରୀ ଅଟନ୍ତି ସେମାନେ ସର୍ବଦା ସନ୍ତୁଷ୍ଟ ଅଟନ୍ତି। ସେମାନଙ୍କର ନିକଟରେ ଅପ୍ରାପ୍ତିର ଚିହ୍ନ ବର୍ଣ୍ଣ ନଥାଏ। ତେବେ ସମସ୍ତ ବିନାଶୀ ଇଚ୍ଛାଗୁଡ଼ିକର ହିଁ ଅବିଦ୍ୟାକୁ ହିଁ ସମ୍ପତ୍ତିବାନ କୁହାଯାଏ। ସେମାନେ ସର୍ବଦା ଦାତା ଅଟନ୍ତି, ମଙ୍ଗତା ଅର୍ଥାତ୍ ମାଗିଲାବାଲା ଭିକାରୀ ନୁହନ୍ତି। ସେମାନେ ଅଖଣ୍ଡ ସୁଖ ଶାନ୍ତିମୟ ସ୍ୱରାଜ୍ୟର ଅଧିକାରୀ ଅଟନ୍ତି। କୌଣସି ବି ପ୍ରକାରର ପରିସ୍ଥିତି ସେମାନଙ୍କର ଅଖଣ୍ଡ ଶାନ୍ତିକୁ ଖଣ୍ଡିତ କରିପାରିବ ନାହିଁ। ସ୍ଲୋଗନ, ଜ୍ଞାନର ତୃତୀୟ ନେତ୍ର ଦ୍ୱାରା ତିନି କାଳ ଏବଂ ତିନି ଲୋକକୁ ଜାଣୁଥିବା ଆତ୍ମାମାନେ ହିଁ ମାଷ୍ଟର ଜ୍ଞାନବାନ ଅଟନ୍ତି। ଓମ୍ ଶାନ୍ତି।